ନମସ୍କାର, ମୋର ନାମ ପ୍ରମିଳା ମହାନ୍ତ, ଗାଁ ଖେଦାପଡ଼ା, କେନ୍ଦୁଝରରୁ କହୁଛି। ମୁଁ ଜଣେ ହଜାରେ ଦିନର ମା। ମୁଁ ମୋବାଇଲରୁ ପୋଇ ଚାଷ ଶୁଣି ମୋ ବାଡ଼ିରେ ପୋଇ ଚାଷ କରିଛି ଏବଂ ଖାଉଛି। ଖାଇବା ଦ୍ୱାରା ମୁଁ ଏବଂ ମୋ ଛୁଆ ସୁସ୍ଥ ଅଛୁ। ଧନ୍ୟବାଦ। ନମସ୍କାର।